ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଜ୍ୟରେ ଗତ 25 ତାରିଖ ଦିନ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 74.45% ମତଦାନ ହୋଇଛି ବୋଲି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏହି ପର୍ଯ୍ୟାୟରେ 6ଟି ଲୋକସଭା ଆସନ ଭୁବନେଶ୍ୱର, କଟକ, ପୁରୀ, କେନ୍ଦୁଝର, ଢେଙ୍କାନାଳ ଏବଂ ସମ୍ଭଲପୁର ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନ ପାଇଁ ଭୋଟ୍ ନିଆଯାଇଥିଲା। ଏହି ପର୍ଯ୍ୟାୟରେ ସମ୍ଭଲପୁର ଲୋକସଭା କ୍ଷେତ୍ରରେ ସର୍ବାଧିକ 79.50% ମତଦାନ ହୋଇଥିବାବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ 64.49% ମତଦାନ ହୋଇଛି। 2019 ସାଧାରଣ ନିର୍ବାଚନରେ ଏହି 6ଟି ଲୋକସଭା ଆସନ ଏବଂ 42ଟି ବିଧାନସଭା ଆସନରେ 71.36% ମତଦାନ ହୋଇଥିଲା। ତେବେ ଏହି ପର୍ଯ୍ୟାୟରେ ବିଧାନସଭା ମଣ୍ଡଳୀଗୁଡ଼ିକ ମଧ୍ୟରେ 8 ମଲ୍ଲିକ ଆସନରେ 85.69% ଭୋଟ୍ ହାର ଥିବାବେଳେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ 51.28% ମତଦାନ ହୋଇଥିଲା। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ପୂର୍ବ ନିର୍ବାଚନ ତୁଳନାରେ ସହରାଞ୍ଚଳଗୁଡ଼ିକରେ ମତଦାନ ବୃଦ୍ଧି ପାଇଛି। ସେହିଭଳି ତୃତୀୟ ପର୍ଯ୍ୟାୟରେ 15ଟି ବିଧାନସଭା ଆସନରେ ମତଦାନ ହାର 80%ରୁ ଅଧିକ ରହିଥିବା ନେଇ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନରେ ପୋଷ୍ଟାଲ ବାଲାଟ ମାଧ୍ୟମରେ ପ୍ରାୟ 94,000 ଭୋଟର ମତଦାନ କରିଛନ୍ତି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି। 85 ବର୍ଷ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ଓ ଭିନ୍ନକ୍ଷମ ମତଦାତାମାନେ ହୋମ୍ ଭୋଟିଂ ମାଧ୍ୟମରେ ମତଦାନ କରିଥିଲେ। ସେହିଭଳି ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ପିଭିସିରେ ଏବଂ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିଥିଲେ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ଜୁନ୍ 1 ତାରିଖରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଅବଶିଷ୍ଟ 6ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନ ପାଇଁ ଭୋଟ୍ ନିଆଯିବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 29 ତାରିଖରେ ଦଳୀୟ ପ୍ରଚାର କାର୍ଯ୍ୟରେ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଆସନ୍ତାକାଲି ଓଡ଼ିଶା ଆସି ଚାନ୍ଦବାଲି, କୋରେଇ ଏବଂ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି। ସେହିଭଳି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ଆସନ୍ତା 29 ତାରିଖରେ ବାଲେଶ୍ୱର ଏବଂ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ଆସନ୍ତା 30 ତାରିଖରେ ଓଡ଼ିଶା ଗସ୍ତରେ ଆସି ଭଦ୍ରକ ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି। ଯୁକ୍ତ 2 ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆସନ୍ତା ଜୁନ୍ 1 ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ 1 ତାରିଖରୁ ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ। ଜୁନ୍ ମାସ ଶେଷ ସପ୍ତାହରେ ବାର୍ଷିକ ଇନ୍ଷ୍ଟାଣ୍ଟ ପରୀକ୍ଷା ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଅକୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ପୁଣି ଥରେ ସୁଯୋଗ ଦେବା ପାଇଁ ପରିଷଦ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଯୁକ୍ତ 2 ବିଜ୍ଞାନୀରେ ସର୍ବାଧିକ 798 ଜଣ ଫେଲ୍ ହୋଇଥିବାବେଳେ ଧନ୍ଦାମୂଳକ ଶିକ୍ଷାରେ ସବୁଠାରୁ କମ୍ 91 ଜଣ ଫେଲ୍ ହୋଇଛନ୍ତି। ସେହିଭଳି ଚଳିତ ମାସ 29 ତାରିଖରୁ ଜୁନ୍ 12 ତାରିଖ ମଧ୍ୟରେ 15 ଦିନ ଧରି ମାଟ୍ରିକ୍ ପରୀକ୍ଷା ଖାତାର ରିଚେକିଂ ଅନ୍ଲାଇନ୍ ମାଧ୍ୟମରେ କରାଯାଇପାରିବ ବୋଲି ବୋର୍ଡ ତରଫରୁ କୁହାଯାଇଛି। ମୁକ୍ତ ବିଦ୍ୟାଳୟ, ସାର୍ଟିଫିକେଟ୍ ପରୀକ୍ଷା ଏବଂ ମଧ୍ୟମ ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ ମାଧ୍ୟମରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ କିମ୍ବା ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରିପାରିବେ। ଆନ୍ତର୍ଜାତିକ କ୍ଷେତ୍ରରେ ତମାଖୁ ବର୍ଜନ ପାଇଁ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଓଡ଼ିଶାକୁ ୱାର୍ଲଡ ନୋ ଟବାକୋ ଡେ ଆୱାର୍ଡ 2024 ପୁରସ୍କାର ଘୋଷଣା କରିଛି। ତମାଖୁମୁକ୍ତ ଗାଁ ଅଭିଯାନ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୂର୍ବରୁ ସମ୍ମାନ ପାଇଥିଲା। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ତମାଖୁମୁକ୍ତ ଗାଁ ଅଭିଯାନ ଆରମ୍ଭ କରିଥିଲା। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ 5 ରିପୋର୍ଟ ଅନୁସାରେ ଦେଶରେ 51.6% ପୁରୁଷ ଏବଂ 26% ମହିଳା ତମାଖୁ ସେବନ କରିଥାନ୍ତି। ଶ୍ରୀଜୀଉମାନଙ୍କର ରଥଯାତ୍ରା ପାଇଁ ଗତକାଲି ରଥଖଳାରେ 3 ରଥର ଅଖ କାମ ଅନୁକୂଳ ହୋଇଛି। ମହାପ୍ରଭୁଙ୍କର ମାଳ ମହାଦ୍ୟ ସମର୍ପଣ କରି ବିଶ୍ୱକର୍ମାମାନେ ନାହାକ ଅଖ ତିଆରି ଆରମ୍ଭ କରିଛନ୍ତି। ଆସନ୍ତା 29 ତାରିଖ ଦିନ ଭଉଁରୀ ଉତ୍ସବରେ ଚକ ଓ ଅଖ ସଂଯୋଗ ହେବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ ଗତକାଲି ମଧ୍ୟରାତ୍ରିରେ ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳକୁ ସାଗରଦ୍ୱୀପ ଏବଂ କ୍ଷେପପୁରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି 110ରୁ 120 କିଲୋମିଟର ରହିଥିବା ବେଳେ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ସହ ସଂଲଗ୍ନ କଟକ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।